ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ବର୍ତ୍ତମାନ ମହିଳାଙ୍କ ନେତୃତ୍ୱରେ ବିକାଶକୁ ଗୁରୁତ୍ୱ ଦିଆଯାଉଛି କହିଲେ ରାଷ୍ଟ୍ରପତି। ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ସହ କଲେ ଭାବ ବିନିମୟ। ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ 2024 ବିଧାନସଭାରେ ଆଗତ। ଭାରତୀୟ ସାଙ୍କେତିକ ଭାଷା ପାଇଁ ପିଏମ୍ ଇ ବିଦ୍ୟା ଡିଟିଏଚ୍ ଚ୍ୟାନେଲ୍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକରେ ଆସନ୍ତାକାଲି ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥର ଉଦ୍ଘାଟନ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏବଂ ଭୁବନେଶ୍ୱରରେ ଆରମ୍ଭ ହେଲା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଦେଶରେ ବର୍ତ୍ତମାନ ମହିଳାଙ୍କ ନେତୃତ୍ୱରେ ବିକାଶକୁ ଗୁରୁତ୍ୱ ଦିଆଯାଉଛି। ମହିଳାଙ୍କ ବିକାଶ ହେଲେ ଦେଶର ବିକାଶ ହେବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ସହ ଭାବ ବିନିମୟ କରି କହିଛନ୍ତି, ବର୍ତ୍ତମାନ ବିଜ୍ଞାନର ଯୁଗ, ମହିଳାମାନେ ଚନ୍ଦ୍ରପୃଷ୍ଠରେ ପହଞ୍ଚିପାରିଛନ୍ତି। ମହିଳାଙ୍କ ପରିବର୍ତ୍ତନରେ ଦେଶ ଓ ସମାଜରେ ସକାରାତ୍ମକ ପରିବର୍ତ୍ତନ ହୁଏ। ଶ୍ରୀମତୀ ମୁର୍ମୁ ଛାତ୍ରୀମାନଙ୍କୁ ବିଜ୍ଞାନରେ ଅଧିକ ରୁଚି ବଢ଼ାଇବା ପାଇଁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମହିଳାମାନେ ନିଜେ ସକ୍ଷମ ହେବା ସହ ଦେଶର ବିକାଶ ପାଇଁ ସଂକଳ୍ପ ନେବାର ଆବଶ୍ୟକତା ରହିଛି।
କେବଳ ପାଠ ପଢାରେ ନୁହଁ, ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ରୁଚି ରହିଛି, ପ୍ରଚେଷ୍ଟା ରହିଛି, ଆଗକୁ ବଢିବାର ପ୍ରୟାସ ରହିଛି। ଖାଲି କେବଳ ପାଠ ପଢି ଚାକିରି କରିବାର ଉଦ୍ଦେଶ୍ୟ ନୁହେଁ, ଉଦ୍ଦେଶ୍ୟ ଦେଶକୁ ସମାଜକୁ ଆଗକୁ ବଢାଇବା। ଶିକ୍ଷା କ୍ଷେତ୍ରରେ, ସାମାଜିକ କ୍ଷେତ୍ରରେ, ଆର୍ଥିକ କ୍ଷେତ୍ରରେ ସକ୍ଷମ ହେବା ଏବଂ ନିଜେ ସକ୍ଷମ ହେବା ସଙ୍ଗେ ସଙ୍ଗେ ଦେଶ ମଧ୍ୟ ଆଗକୁ ବଢିବା।
ରାଷ୍ଟ୍ରପତି ଆଜି ସକାଳେ ଉପରବେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ। ରାଷ୍ଟ୍ରପତି ଆସନ୍ତାକାଲି ମୟୂରଭଞ୍ଜରେ ବାଙ୍ଗିରିପୋଷି ଗୋରୁ ମହିଷାଣୀ, ବୁରୁମରା ଚକୁଳିଆ ଏବଂ ବାଦାମ ପାହାଡ଼ କେନ୍ଦୁଝରଗଡ଼ ରେଳ ଲାଇନ, ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ଦାଣ୍ଡବୋସ୍ ଏୟାରଷ୍ଟ୍ରିପ୍ ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ବିଧାନସଭାରେ ଆଜି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ 2024 ଆଗତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ୱିତୀୟାର୍ଦ୍ଧରେ ଏହି ବିଲ୍ ଉପସ୍ଥାପନ କରିଛନ୍ତି। ଗୃହରେ ଏହି ବିଲ୍ ନେଇ ଆଲୋଚନା ଜାରି ରହିଛି। ନିଯୁକ୍ତି ଭିତ୍ତିକ ପରୀକ୍ଷାରେ ସ୍ୱଚ୍ଛତା ଆଣିବା, ପରୀକ୍ଷା ସମୟରେ ଅନିୟମିତତା ରୋକିବା ପାଇଁ ଏହି ବିଲ୍ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ 199 ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରୂପାନ୍ତରିତ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ବିଧାନସଭାରେ ଆଜି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତୀ କହିଛନ୍ତି, ରାଜ୍ୟ ସରକାର 2016-17 ଶିକ୍ଷାବର୍ଷରୁ ଯୁକ୍ତ 2 ପାଠ୍ୟକ୍ରମକୁ ଉଚ୍ଚଶିକ୍ଷା ବିଭାଗରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଆଣିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। 199 ଉନ୍ନୀତ ବିଦ୍ୟାଳୟ ମଧ୍ୟରୁ 110 ବିଦ୍ୟାଳୟକୁ ପ୍ରାଥମିକ ପ୍ରସ୍ତୁତି ଓ କାର୍ଯ୍ୟକ୍ଷମ ବାବଦକୁ 1,00,000 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ସେହିପରି ଆସବାବପତ୍ର ବାବଦରେ 26 ବିଦ୍ୟାଳୟକୁ ଗତ ଆର୍ଥିକ ବର୍ଷରେ 50,00,000 ଉର୍ଦ୍ଧ୍ୱ ଟଙ୍କା ଏବଂ ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ପାଇଁ 14 ବିଦ୍ୟାଳୟକୁ 35,00,000 ଟଙ୍କା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟରେ ପାଇପ୍ ଜଳ ଯୋଗାଣର କାର୍ଯ୍ୟକାରିତା ନେଇ ଆଜି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ନାୟକ କହିଛନ୍ତି, ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ। ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଜମି ଅଧିଗ୍ରହଣ, ଜଙ୍ଗଲ ଜମି ହସ୍ତାନ୍ତର, ଡିପିଆର୍ ପ୍ରସ୍ତୁତି ଆଦି କାର୍ଯ୍ୟ ଶୀଘ୍ର ସାରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପୁଲିସ ବିଭାଗରେ ସିପାହୀ ଏବଂ କନେଷ୍ଟେବଳ ନିଯୁକ୍ତି ପାଇଁ ଆବେଦନ ବୟସ ସୀମାକୁ 6 କୋହଳ କରିଛନ୍ତି। ରାଜ୍ୟ ସରକାର ପୂର୍ବରୁ ଏହି ପଦ ଲାଗି ସର୍ବୋଚ୍ଚ ବୟସ ସୀମା 23 ଧାର୍ଯ୍ୟ କରିଥିଲେ। ଏହି ନିଷ୍ପତ୍ତି ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ରୁଜୁ ହୋଇଥିବା ମାମଲାର ବିଚାର କରି ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା କୋହଳ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ବାଟାଲିୟନ୍ରେ 1,360 ଜଣ ସିପାହୀ କନେଷ୍ଟବଳ ପଦ ପୂରଣ ପାଇଁ 2024 ସେପ୍ଟେମ୍ବର ମାସ 22 ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟାରେ ସର୍ବାଧିକ ବୟସ ସୀମା 6 ବର୍ଷ କୋହଳ କରାଯିବ। ଏ ସମ୍ପର୍କରେ ଓଡ଼ିଶା ପୁଲିସ୍ ରାଜ୍ୟ ଚୟନ ପରିଷଦ ଅଧ୍ୟକ୍ଷ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବେ। ସବୁ ବର୍ଗର ପ୍ରାର୍ଥୀଙ୍କୁ ଏହି ସୁବିଧା ମିଳିବ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ସାଙ୍କେତିକ ଭାଷା ପାଇଁ ପିଏମ୍ ଇ ବିଦ୍ୟା ଡିଟିଏଚ୍ ଚ୍ୟାନେଲ୍ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ପିଏମ୍ ଇ ବିଦ୍ୟା ଶ୍ରବଣ ବାଧିତ ସମ୍ପ୍ରଦାୟକୁ ଶିକ୍ଷା କ୍ଷେତ୍ରରେ ସହାୟତା ପ୍ରଦାନ କରିବା ସହ ଚ୍ୟାନେଲ୍ରେ ଥିବା ବ୍ୟାପକ ଡିଜିଟାଲ୍ ପାଠ୍ୟକ୍ରମ, ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ ଆଦି ବିଭିନ୍ନ ସମ୍ବଳ ମାଧ୍ୟମରେ ଶ୍ରବଣ ବାଧିତଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସହାୟକ ହେବ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ସମାବେଶୀ ଶୈକ୍ଷିକ ବାତାବରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସାଙ୍କେତିକ ଭାଷା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଉପସ୍ଥିତ ଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ଅପରାହ୍ନରେ ବାଲେଶ୍ୱର ରେଳ ଷ୍ଟେସନରେ ନବନିର୍ମିତ ଫୁଟ୍ ଓଭରବ୍ରିଜ୍ର ଉଦ୍ଘାଟନ କରିବେ। ସନ୍ଧ୍ୟାରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କଟକ ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। କଟକ ସାଂସଦ ଭର୍ତ୍ତହରି ମହତାବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି। ପୂର୍ବଭଳି ରେପୋ ରେଟ୍ 6.5% ରହିଛି, ଫଳରେ ଷ୍ଟାଣ୍ଡିଂ ଡିପୋଜିଟ୍ ଫାସିଲିଟି SDF ହାର 6.25% ଏବଂ ମାର୍ଜିନାଲ୍ ଷ୍ଟାଣ୍ଡିଂ ଫାସିଲିଟି MSF ହାର 6.75% ରହିଛି। ଗତ 2023 ମସିହା ଫେବୃଆରୀଠାରୁ ରିଜର୍ଭ ବ୍ୟାଙ୍କ ସୁଧ ହାର ଉପରେ ସ୍ଥିତାବସ୍ଥା ବଜାୟ ରଖିଛି। ଅନ୍ୟପକ୍ଷରେ 2022 ପରଠାରୁ କ୍ୟାଶ୍ ରିଜର୍ଭ ରେସିଓ 4.5% ଅପରିବର୍ତ୍ତିତ ରହିଛି। ଦେଶରେ ଯକ୍ଷ୍ମା ନିରୋଧକ ଔଷଧ କମ୍ ପରିମାଣରେ ଗଚ୍ଛିତ ରହିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହା ମିଥ୍ୟା ଓ ଭ୍ରମାତ୍ମକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଦେଶର ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ 100 ଦିନିଆ ସ୍ୱତନ୍ତ୍ର ଅଭିଯାନରେ ଏ ନେଇ ପ୍ରଚାର ପ୍ରସାର କରାଯିବ। ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଭାବେ ରୋଗ ଚିହ୍ନଟ, ନିର୍ଦ୍ଦିଷ୍ଟ ସମୟ ଭିତରେ ଡାଇଗ୍ନୋଷ୍ଟିକ୍ ଯନ୍ତ୍ରପାତି ଯୋଗାଇବା ପରି କାର୍ଯ୍ୟକ୍ରମ ରହିଛି। ତେବେ ଏ ନେଇ 347 ଜିଲ୍ଲା ସମେତ ସାରା ଦେଶରେ ଯକ୍ଷ୍ମା ନିରୋଧକ ଔଷଧ ସହ ଆବଶ୍ୟକ ଉପକରଣ ଯୋଗାଇ ଦିଆଯିବ। କେନ୍ଦ୍ରୀୟ ଭଣ୍ଡାର ସମେତ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଔଷଧ ଓ ଉପକରଣ ଗଚ୍ଛିତ ନେଇ ନିୟମିତ ଯାଞ୍ଚ କରାଯିବ ବୋଲି କୁହାଯାଇଛି। NTP ଅଧୀନରେ ସବୁ କେନ୍ଦ୍ରରେ ଆଜି ସୁଦ୍ଧା ଯକ୍ଷ୍ମା ନିରୋଧକ ସବୁ ଔଷଧର 2 ମାସରୁ ଅଧିକ ଷ୍ଟକ୍ ମହଜୁଦ ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତୀୟ ସମ୍ବିଧାନର ମୁଖ୍ୟ କର୍ଣ୍ଣଧାର ଡକ୍ଟର ବିଆର୍ ଆମ୍ବେଦକରଙ୍କ 68ତମ ଶ୍ରାଦ୍ଧ ବାର୍ଷିକୀରେ ଆଜି ଦେଶବ୍ୟାପୀ ମହାପରିନିର୍ବାଣ ଦିବସ ପାଳନ କରାଯାଉଛି। ଦେଶ ନିର୍ମାଣରେ ଡକ୍ଟର ଆମ୍ବେଦକରଙ୍କ ଅବଦାନକୁ ମନେ ପକାଇ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ରାଜ୍ୟପାଳ ରଘୁବର ଦାସ ଡକ୍ଟର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ କହିଛନ୍ତି ଡକ୍ଟର ଆମ୍ବେଦକରଙ୍କ ଜୀବନ ଦର୍ଶନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଶୋଷିତ ଓ ବଞ୍ଚିତଙ୍କ ଅଧିକାର ପାଇଁ ଜୀବନ ଥିବା ପର୍ଯ୍ୟନ୍ତ ସେ ଲଢ଼ିଥିଲେ। ସମାଜକୁ ଶିକ୍ଷିତ କରିବାରେ ତାଙ୍କର ପ୍ରୟାସ ସବୁବେଳେ ସ୍ମରଣୀୟ ହୋଇ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ଡକ୍ଟର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସାମାଜିକ ନ୍ୟାୟର ପୁରୋଧା ଡକ୍ଟର ଆମ୍ବେଦକର ନିଜର ବିଚାର, ସଂଘର୍ଷ ଓ ଅତୁଳନୀୟ ଅବଦାନ ବଳରେ ସମ୍ଭିଧାନର ରଚନା କରିବା ସହ ସମାଜର ବଞ୍ଚିତ ଏବଂ ଉପେକ୍ଷିତ ବର୍ଗଙ୍କ ସମ୍ମାନ ଓ ଅଧିକାର ପାଇଁ ମାର୍ଗ ପ୍ରଶସ୍ତ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆଜି ସନ୍ଧ୍ୟାରେ 6ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଆରମ୍ଭ ହୋଇଛି। ଚଳିତ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପ୍ରତିଷ୍ଠିତ ପ୍ରକାଶକ, ପୁସ୍ତକ ବିତରକ ଓ ବିକ୍ରେତା ଏହି ମେଳାରେ ଯୋଗ ଦେଇଛନ୍ତି। 10 ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାହିତ୍ୟ ଆସର, ବୈଠକ, ଆଲୋଚନାଚକ୍ର, ପୁସ୍ତକ ଉନ୍ମୋଚନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲିଠାରୁ 11 ତାରିଖ ପର୍ଯ୍ୟନ୍ତ 39ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ଅନୁଷ୍ଠିତ ହେବ। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରାୟ 2000 କ୍ରୀଡ଼ାବିତ୍ ଭାଗ ନେବେ। ଏଥିରେ ରାଜ୍ୟରୁ ମୋଟ 78 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ବର୍ତ୍ତମାନ ମହିଳାଙ୍କ ନେତୃତ୍ୱରେ ବିକାଶକୁ ଗୁରୁତ୍ୱ ଦିଆଯାଉଛି କହିଲେ ରାଷ୍ଟ୍ରପତି। ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ସହ କଲେ ଭାବ ବିନିମୟ। ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ 2024 ବିଧାନସଭାରେ ଆଗତ। ଭାରତୀୟ ସାଙ୍କେତିକ ଭାଷା ପାଇଁ ପିଏମ୍ ଇ ବିଦ୍ୟା ଡିଟିଏଚ୍ ଚ୍ୟାନେଲ୍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକରେ ଆସନ୍ତାକାଲି ରେଳ ଷ୍ଟେସନ୍ର ଦ୍ୱିତୀୟ ପ୍ରବେଶ ପଥର ଉଦ୍ଘାଟନ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଭୁବନେଶ୍ୱରରେ ଆରମ୍ଭ ହେଲା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।